ଜୟପୁରା ଆଉ ଆଜ୍ଞା ମୁଁ ଆଜି ସାତ ଆଠଟା ବେଳେ ଆଜ୍ଞା ଆମେ କଥା ବୁଝୁନି ଆଉ ଆଜ୍ଞା ମୁଁ ଆଜି ସାତ ଆଠଟା ଆମେ କଥା ଦେଇଛି ଆମେ କହୁଥିଲେ ସାତ ଆଠଟା ନା ସମସ୍ତେ ଆମେ କହିଦେବେ ଇଆ ଆମକୁ ସାଧା ଇଆ ଏଠି ସାଧା କଥା କହୁଛି ସାଧା ଦୁଇଟା ବୁଲା ଇଏ ଦେଇଛି ସମସ୍ତେ ଏ ବୁଲେ ଆଉ ଆମ ମାଲ ଦିଶି ଆସିଛି ବୁଝିଲି ବୁଲେ ମାନେ ସବୁ ସାଧା ଆମ ଦେଇଛେ।